ପ୍ରଥମ ସାମୁଏଲ ଅଧ୍ୟାୟ ସତେଇଶ। ଅନନ୍ତର ଦାଉଦ ମନେ ମନେ କହିଲେ, ଏବେ ମୁଁ କୌଣସି ଦିନ ସାଉଲଙ୍କ ହସ୍ତରେ ବିନଷ୍ଟ ହେବି। ପଲେଷ୍ଟିଆମାନଙ୍କ ଦେଶକୁ ପଳାଇ ରକ୍ଷା ପାଇବା ବିନୁ ମୋର ଆଉ କିଛି ଭଲ ଉପାୟ ନାହିଁ। ତହିଁରେ ସାଉଲ ଇସ୍ରାଏଲର ସମସ୍ତ ଅଞ୍ଚଳରେ ମୋତେ ଖୋଜି ଖୋଜି ନିରାଶ ହେବେ, ଏହି ରୂପେ ମୁଁ ତାଙ୍କ ହସ୍ତରୁ ରକ୍ଷା ପାଇବି। ଏ ଉତ୍ତରେ ଦାଉଦ ଓ ତାଙ୍କ ସଙ୍ଗରେ ଥିବା 600 ଲୋକ ଉଠି ପାର ହୋଇ ମୟାକର ପୁତ୍ର ଆଖିସ୍ ନାମକ ଗାଥର ରାଜା ନିକଟକୁ ଗଲେ। ପୁଣି ଦାଉଦ ଓ ତାଙ୍କର ଲୋକମାନେ ପ୍ରତ୍ୟେକ ଜଣ ଆପଣା ଆପଣା ପରିବାର ସହିତ ଆଖିସ୍ ନିକଟରେ ଗାଥ ନଗରରେ ବାସ କଲେ। ବିଶେଷତଃ ଦାଉଦ ଓ ଜିସ୍ରିଏଲିଆ ଅହିନୟମ ଓ ନାବଲର ଭାର୍ଯ୍ୟା କର୍ମିଲିଆ ଅବିଗଲ ନାମ୍ନି ତାଙ୍କର ଏହି ଦୁଇ ଭାର୍ଯ୍ୟା ସେଠାରେ ବାସ କଲେ। ଏଣୁ ଦାଉଦ ଗାଥକୁ ପଳାଇଅଛି ଏହି କଥା ସାଉଲଙ୍କୁ ଜଣାଇ ଦିଆଯାନ୍ତେ ସେ ପୁନର୍ବାର ତାଙ୍କର ଆଉ ଅନ୍ୱେଷଣ କଲେ ନାହିଁ। ଅନନ୍ତର ଦାଉଦ ଆଖିସ୍କୁ କହିଲେ, ଯେବେ ମୁଁ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ତେବେ ମୋହର ବାସ ନିମନ୍ତେ ଦେଶର ଲୋକମାନେ କୌଣସି ନଗରରେ ମୋତେ ସ୍ଥାନ ଦେଉନ୍ତୁ, କାହିଁକି ଆପଣଙ୍କ ଦାସ ଆପଣଙ୍କ ସହିତ ରାଜଧାନୀରେ ବାସ କରିବ। ତହିଁରେ ଆଖିସ୍ ସେହିଦିନ ତାହାକୁ ସିକ୍ଲଗ୍ ନଗର ଦେଲା। ଏହି ହେତୁ ଅଦ୍ୟାପି ସିକ୍ଲଗ୍ ଜିହୁଦା ରାଜାମାନଙ୍କ ଅଧିକାରରେ ଅଛି। ଦାଉଦ ପଲେଷ୍ଟିଆମାନଙ୍କ ଦେଶରେ ବାସ କରିବା ଦିନର ସଂଖ୍ୟା ସମ୍ପୂର୍ଣ୍ଣ 1 ବର୍ଷ 4 ମାସ ଥିଲା। ଏଥିମଧ୍ୟରେ ଦାଉଦ ଓ ତାଙ୍କର ଲୋକମାନେ ଯାଇ ଗସୁରୀୟ ଓ ଗିସରୀୟ ଓ ଅମାଲେକୀୟ ଲୋକମାନଙ୍କୁ ଆକ୍ରମଣ କରୁଥାନ୍ତି, କାରଣ ସୁରର ସନ୍ନିକଟ ଓ ମିସର ପର୍ଯ୍ୟନ୍ତ ଯେଉଁ ଦେଶ ତହିଁ ମଧ୍ୟରେ ପୂର୍ବକାଳରୁ ସେମାନେ ବାସ କରୁଥିଲେ। ପୁଣି ଦାଉଦ ସେହି ଦେଶ ନିବାସୀମାନଙ୍କୁ ଆଘାତ କରି ପୁରୁଷ ଓ ସ୍ତ୍ରୀ କାହାକୁ ହିଁ ଜୀବିତ ରଖନ୍ତି ନାହିଁ ଓ ମେଷ ଗୋରୁ ଗର୍ଦ୍ଧବ ଉଷ୍ଟ୍ର ଓ ବସ୍ତ୍ରାଦି ଲୁଟ୍ କରି ଆଖିସ୍ ନିକଟକୁ ଫେରିଆସନ୍ତି। ଏଥିରେ ଆଜି ତୁମେମାନେ କେଉଁ ସ୍ଥାନ ଆକ୍ରମଣ କଲ ବୋଲି ଆଖିସ୍ ପଚାରନ୍ତେ, ଦାଉଦ କହନ୍ତି ଜିହୁଦାର ଦକ୍ଷିଣାଞ୍ଚଳ ଓ ଜିରହମେଲିୟମାନଙ୍କ ଦକ୍ଷିଣାଞ୍ଚଳ ଓ କେନିୟମାନଙ୍କ ଦକ୍ଷିଣାଞ୍ଚଳ। ପୁଣି ଦାଉଦ ଏପରି କରନ୍ତି ଓ ପଲେଷ୍ଟିଆମାନଙ୍କ ଦେଶରେ ବାସ କରିବା ସମୟବଧି ଏପରି କରିବାର ତାଙ୍କର ରୀତି ହୋଇଅଛି। ଏହି କଥା କେହି ଅବା ଆମ୍ଭମାନଙ୍କ ବିରୁଦ୍ଧରେ କହିବ ବୋଲି ଦାଉଦ ଗାଥକୁ ଆଣିବା ପାଇଁ ପୁରୁଷ କି ସ୍ତ୍ରୀ କାହାକୁ ଜୀବିତ ରଖନ୍ତି ନାହିଁ। ଏହେତୁ ଆଖିସ୍ ଦାଉଦଙ୍କୁ ବିଶ୍ୱାସ କରି କହିଲା, ସେ ଆପଣା ଲୋକ ଇସ୍ରାଏଲ ନିକଟରେ ଆପଣାକୁ ନିତାନ୍ତ ଦୁର୍ଗନ୍ଧ ସ୍ୱରୂପ କରିଅଛି, ଏଣୁ ସେ ସର୍ବଦା ମୋର ଦାସ ହୋଇ ରହିବ।